ते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवत सप्तम स्कंद चतुर्दश अध्याय टेक्स्ट 18 स्मद्ब्रह्मण देवेशु मर्त्यादिषु दधारतो स्त्री कामेर्जदस्वेन यत्रज्ञं ब्राह्मणाननु नादमुनि कहुछन्ति महाराजको तेणु महाराज आपण प्रथमे ब्राह्मण आउ देवतामानको ଖାଦ୍ୟ ବା ପ୍ରସାଦ ଅର୍ପଣ କରିବେ ସେମାନଙ୍କୁ ଭୁରି ଭୋଜନ ଦେଲା ପରେ ସେ ପ୍ରସାଦ ଆପଣ ଅନ୍ୟ ଯେଉଁମାନଙ୍କୁ ଆପଣଙ୍କ ଶକ୍ତି ସାମର୍ଥ୍ୟ ଅନୁଯାୟୀ ବିତରଣ କରିବେ ଏ ପ୍ରକାର ଭାବରେ ଆପଣ ସମସ୍ତ ଜୀବଙ୍କର ଆରାଧନା ବା ପୂଜା ବା ଅନ୍ୟ କଥାରେ ସମସ୍ତ ଜୀବଙ୍କ ହୃଦୟରେ ଥିବା ସେ ପରମ ଜୀବ ବା ପରମାତ୍ମାଙ୍କର ପୂଜା କରିବା ପାଇଁ ସମର୍ଥ ହେବେ ହେଲା ଶ୍ଳୋକର ଅର୍ଥ ଶ୍ଳୋକ ଉପରେ ଦିଆଯାଇଥିବା ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେଶୀ ଭକ୍ତି ବେଦାନ୍ତ ସ୍ୱାମୀ କୃପାଜୀ ମହାରାଜଙ୍କର ଭାଷ୍ୟ ତସ୍ମାତ୍ ବ୍ରାହ୍ମଣ ଦେବୀଷୁ ମର୍ତ୍ୟାଦିଷୁ ଯଥାର୍ଥ ତେଇସ୍ ତେଇ କାମୀର୍ଯଶ୍ୱିନ କ୍ଷେତ୍ରଜ୍ଞ ବ୍ରାହ୍ମଣାନନ ଶ୍ରୀ ନାଦମୁନି ଯୁଧିଷ୍ଠ ମହାରାଜଙ୍କୁ ଆଇଡ଼ିଆଲ ଫ୍ୟାମିଲି ଲାଇଫ ଆଦର୍ଶ ପାରିବାରିକ ଜୀବନ ବା ଗୃହସ୍ଥ ଜୀବନ ସମ୍ବନ୍ଧରେ କଥା କହୁଛନ୍ତି ବହୁ କଥା ପୂର୍ବରୁ କହିଲେଣି ପରେ ଆହୁରି ବହୁ କଥା କହିବେ ବର୍ତ୍ତମାନ ଏ ଶ୍ଳୋକରେ ପୂର୍ବ ଶ୍ଳୋକରେ ମଧ୍ୟ ସେଇ ବ୍ରାହ୍ମଣମାନଙ୍କର କଥା ବ୍ରାହ୍ମଣମାନଙ୍କ ପ୍ରସାଦର୍ପଣ କଥା ମଧ୍ୟ କୁହାଯାଇଛି ଏ ଶ୍ଳୋକରେ ମଧ୍ୟ ସେଇ କଥା ପୁନଶ୍ଚ କହୁଛନ୍ତି ଯେ ସେ ବ୍ରାହ୍ମଣମାନଙ୍କୁ ପ୍ରସାଦ ଅର୍ପଣ କଥା ନାଦମୁନି କହୁଛନ୍ତି ମହାରାଜଙ୍କୁ ବ୍ରାହ୍ମଣମାନଙ୍କୁ ଆଉ ଦେବତାମାନଙ୍କୁ ପ୍ରଥମେ ପ୍ରସାଦ ଅର୍ପଣ କରାଯିବ ସେମାନଙ୍କୁ ଭୁରି ଭୋଜନ ଦିଆଯିବ ତାପରେ ସେ ପ୍ରସାଦ ନିଜ ଶକ୍ତି ସାମର୍ଥ୍ୟ ଅନୁଯାୟୀ ଅନ୍ୟମାନଙ୍କୁ ଅର୍ପଣ କରାଯିବ ଅନ୍ୟ ପ୍ରାଣୀମାନଙ୍କୁ ମଧ୍ୟ ଦିଆଯିବ ଏପରି ଭାବରେ ସର୍ବଜୀବଙ୍କର ଆରାଧନା ବା ସର୍ବଜୀବ ହୃଦୟରେ ଥିବା ସେ ପରମାତ୍ମାଙ୍କର ଆରାଧନା କରାଯିବ ଏଇ କଥା ହିଁ କୁହାଯାଉଛି ତେଣୁ ଏ ହେଉଛି ଗୋଟିଏ ଅତି ଗୁରୁତ୍ୱପୂର୍ଣ୍ଣ କଥା ଯେ ଗୃହସ୍ଥ ପୂର୍ବରୁ ସେ ବିଷୟରେ ବହୁ କଥା ହିଁ କୁହାଯାଇଛି ଯେ ଗୃହସ୍ଥ ସମସ୍ତଙ୍କୁ ଖାଦ୍ୟ ଦେବ ପ୍ରସାଦ ଅର୍ପଣ କରିବ ଆଇଡ଼ିଆଲ ଗୃହସ୍ଥ ଆଦର୍ଶ ଗୃହସ୍ଥ ସମ୍ବନ୍ଧରେ କଥା କୁହାଯାଏ ଯେ ଗୃହସ୍ୱାମୀ ଯେ ହାଉସ୍ ମାଷ୍ଟର ଯେ ଗୃହସ୍ଥ ସେ ଖାଦ୍ୟ ପ୍ରସ୍ତୁତ କରିବ ପ୍ରସାଦ ପ୍ରସ୍ତୁତ କରିବ ଭଗବାନଙ୍କୁ ଅର୍ପଣ କରିବ ଏବଂ ତାପରେ ଅନ୍ୟମାନଙ୍କୁ କିପରି ଅର୍ପଣ କରିବ କେଉଁ ନିୟମ ଅନୁଯାୟୀ ସେ କଥା ଏଠି କୁହାଯାଉଛି ପ୍ରଥମେ ବ୍ରାହ୍ମଣ ଦେବତାମାନଙ୍କୁ ସେ ଅର୍ପଣ କରିବ ଭଗବତ ପ୍ରସାଦ ସେମାନଙ୍କୁ ଭୁରି ଭୋଜନ ଦେବ କାହିଁକି ବ୍ରାହ୍ମଣମାନେ ଯେଉଁ ବର୍ଣ୍ଣ ବିଭାଗରେ ସର୍ବୋତ୍ତମ ବର୍ଣ୍ଣ ଉଚ୍ଚ ବର୍ଣ୍ଣ ଆଉ ସେମାନେ ଭଗବାନଙ୍କ ପ୍ରତିନିଧିତ୍ୱ କରନ୍ତି ବ୍ରାହ୍ମଣ ମୁଖରେ ଭଗବାନ ଭୋଜନ କରନ୍ତି ବୋଲି ମଧ୍ୟ କୁହାଯାଇଛି ତାପରେ ସେହି ପ୍ରସାଦ ଅନ୍ୟମାନଙ୍କୁ କ୍ରମେ କ୍ରମେ ଦିଆଯିବ କେଉଁ କ୍ରମରେ ଦିଆଯିବ ସେ କଥା କୁହାଯାଇଛି କୃପାଜୀ ମହାରାଜ ତାଙ୍କର ଭାବାର୍ଥରେ ସେ କଥା କହିଛନ୍ତି ଯେ ବ୍ରାହ୍ମଣମାନଙ୍କୁ ଦେଲା ପରେ ଚିଲଡ୍ରେନ୍ ଆଣ୍ଡ ଓଲ୍ଡ ମେନ୍ ଶିଶୁ ବୃଦ୍ଧମାନଙ୍କୁ ଦେବ ତାପରେ ନାରୀମାନଙ୍କୁ ଦେବ ତାପରେ ଗୃହପାଳିତ ପଶୁ ପ୍ରାଣୀ ଯେଉଁମାନେ ଅଛନ୍ତି ସେମାନଙ୍କୁ ଦେବ ତାପରେ ଅନ୍ୟମାନଙ୍କୁ ଦେବ ଏହି କ୍ରମରେ ତୁମର ଶକ୍ତି ସାମର୍ଥ୍ୟ ଅନୁଯାୟୀ ପ୍ରସାଦ ଅର୍ପଣ କର ସମସ୍ତଙ୍କୁ ଦିଅ ତାହେଲେ ଭଗବାନ ଯେ ନାରାୟଣ ଯେ ପରମାତ୍ମା ଉପରେ ପ୍ରତ୍ୟେକ ଜୀବ ହୃଦୟରେ ଅଛନ୍ତି ସେ ବଡ଼ ସନ୍ତୁଷ୍ଟ ହେବେ ତାଙ୍କର ଏତଦ୍ୱାରା ଆରାଧନା କରାଯିବ ତେବେ ତ୍ରୈପାଦୀ ମହାରାଜ କହୁଛନ୍ତି ସାଧାରଣ ଲୋକେ ବା ସାଧାରଣ ଧାରଣା ଏ କଥା ଯେ যে দরিদ্র নারায়ণ সেবা করা যায় আপনি কহুছি, দরিদ্র লোক নারায়ণ তা কি কথা কুহযাউনি, নারায়ণ সমস্ত হৃদয়ের অনেক বলে যে সমস্ত নারায়ণ তা নুহে, কিংবা দরিদ্র লোক নারায়ণ নুহে, এই ভাগবতের কথা এটি কুহযাউনি। সে দরিদ্র নারায়ণ সেবা এক মনগড়া কথা, এর কোণী তাৎপর্য নাই বা অর্থ নাই, সব কনক্লুজন ইজ রিজেক্টেড হিয়ারিং, এই প্রকার সিদ্ধান্ত এখানে প্রত্যাখ্যান করা যাইছে, কাট দিয়া যাইছে, ঠিক কথাই নুহে। সমস্ত জীবন ভগবানকর অংশ বিশেষ, মমি মানুষ জীবনু কি জীবভূত সনাতন, পঞ্চদশ অধ্যায়ে ভগবদ্গীতার পঞ্চদশ অধ্যায়ে ভগবান কৃষ্ণ কথা কইছেন যে জীব বা জীবাত্মা সে ভগবানকর নিত্য সনাতন অংশ অণু অংশ, যে ভগবান সচিদানন্দময় বস্তু, জীব বা জীবাত্মা মধ্যে অণু চৈতন্য অণু সচিদানন্দময় বস্তু, তাঙ্ক নিত্য সনাতন অংশ হয়েছে। সেপাই প্রত্যেক জীবর প্রত্যেক জীব সন্তোষ বিধান কথা কয়েছে, ভগবান সন্তুষ্ট হবে যস্মিন তুষ্টে জগৎ তুষ্ট, সে ভগবান সন্তুষ্ট হলে সমগ্র জগৎ সন্তুষ্ট হব, কারণ ভগবান হচ্ছেন সমস্ত জগতর সৃষ্টির উৎস, অনাদির আদির গোবিন্দ সর্বকারণ কারণ, সে অনাদি সে সর্বাদি সর্বকারণ কারণ সে গোবিন্দ, সে সমস্ত হৃদয়ে পরমাত্মার উপরে বিদ্যমান অছেন, সর্বস্ব জ্ঞান বুদ্ধি সন্নিবিষ্ট মত স্মৃতি জ্ঞান অপহরণ চ ঈশ্বর সর্বদেশ উদ্দেশ্য তিষ্ঠতি অর্জুন, এইসব কথা বারম্বার কুহাইছে শ্রীমদ ভগবদ গীতারে। ভগবান সমস্ত হৃদয়ের অছন্তি অন্তর বহি ভিতর অছন্তি বাহারি অছন্তি, সবু জীব হৃদয়ের ভগবান অছন্তি, বাহার মধ্যে সর্বত্র বিদ্যমান অছন্তি, এপরিক অনুপরমাণ মধ্যে এই কথা কুহাইছে। যাহকর এ চক্ষু অছি কৃষ্ণ প্রেম প্রেমন প্রেমাঞ্জন চুরিত চক্ষু ভক্তি চক্ষু, যে লাভ করছেন সে তাঁর দরচক্ষু নুহে, তা হচ্ছে দিব্য চক্ষু, সে চক্ষুরে সে সর্বত্র কৃষ্ণ দর্শন করবে, অন্তর বহি নিজ হৃদয় দেখবে এবং বাহারি দেখবে, কৃষ্ণ ব্যতীত অন্য কিছু দেখবে না, এই প্রকার অতি উন্নত মহাভাগবত পরমহংস সেমানক কুহযায়, সেমানে কেবল কৃষ্ণকেই দেখতে সর্বত্র, তাঙ্কর দৃষ্টিরে সেমানক দৃষ্টিরে ভৌতিক জগৎটা ভৌতিক জগৎ নুহে, তাই কৃষ্ণ সম্বন্ধী স্পিরিচুয়াল প্রাকৃত তাঁর দৃষ্টি, কিছু প্রাকৃত নাই, সে অতি উন্নত দৃষ্টি সাধারণ দৃষ্টি নুহে। সেসবে কুহযায় ভগবান সর্বত্র বিদ্যমান, সব জীব হৃদয়ের বিদ্যমান, তেমন সর্বজীবর সন্তোষ বিধান, সে মহাপ্রভুঙ্কর মধ্যে সেই শিক্ষা আছে, প্রাণী মাত্রে মনোবাক্যে উদ্বেগ না দিব, এই কথা আছে, প্রাণী মাত্রে মনোবাক্যে উদ্বেগ না, কোণী প্রাণীকে উদ্বেগ দেব না, এপরি কথা কহব না, এপরি কার্য করব না, তার মনরি বা তার শরীরই কোশ প্রকার উদ্বেগ জাত হব, এপরি কহব না, সমস্ত সন্তোষ বিধান কর। আর বৈষ্ণব যে সর্বভূত হিতে রতা, এই বৈষ্ণবকর কথা, সর্বভূত হিতে রতা বৈষ্ণব, বৈষ্ণব সাধু ভগবানকর অন্তরণ পার্শ্ব ভগবানকর নিজ লোক প্রতিনিধি, যে কিছু যোগপুর এটাকে আসন্তি সে বদ্ধজীব মানুষ শিক্ষা দিকে, সে আসন্তি এই শিক্ষা এই তত্ত্বজ্ঞান উপদেশ দিকে, সমস্ত জীবজগতর মঙ্গল আকাঙ্ক্ষী, সে মঙ্গল করতে কল্যাণ করতে, সে কল্যাণ করা আসে, কাহার প্রতি কোণী প্রকার হিংসা ভাব নথায় বৈরতা নথায়, বা সে শিক্ষাই দিকে কাহার প্রতি কোণী হিংসা বা বৈরতা রাখা উচিত নুহে, কাহিঁকি না সমস্তে ভগবানকর, সমস্ত ভগবানকর বা ভগবত ভগবানকর অংশ নিত্য সনাতন অংশ, এ চেতনা যদি লাভ হব, এ দৃষ্টি যদি লাভ হব, এ অনুভূতি যদি আসব, তাহলে বৈরতার প্রশ্ন রহব না, বিদ্বেষভাব যা কুহযাচ্ছে রাগ দ্বেষ এসব কথা রহব না, বিদ্যাগুণী সম্পন্নী ব্রাহ্মণী কবি অস্তিনী শুনিচে গোপাগে পণ্ডিতা সমদর্শিন, এই শ্রীমদ্ভগবদ গীতার কুহাচ্ছে, সমদৃষ্টি ইকুয়াল ভিজন, সমদৃষ্টি সমদর্শন কর, সম্মান দেখ কেমন সমান দেখিব, সে আত্মা বা পরমাত্মা দর্শন হলে সে সমান দেখা যা, 84 লক্ষ জীবজনী বা 84 লক্ষ প্রকার শরীর অছি, সর্বদৃষ্টি যা রহব বাহ্য দৃষ্টি রহব সে ভিন্ন তা দৃষ্টি, আমি দেখিব কুকুর দেখিব, হ্যাঁ এসব দেখ সমদৃষ্টি হব, विद्वसाचरण कुरन्ति सत्ताचरण कुरन्ति तथापि से साधु सत्ताचरण कुरन्ति ना से जानन्ति एकथा स्थिर होइथान्ति जे ए समस्त भगवानंकर अंश समस्त चिन्मय आत्मा चिदानंदमय आउ जो भगवान मोर अति प्रिय तेणु ताहूंकर अंश होता समस्त मोर प्रिय तुमको विद्वेष भाव किपर पोषण करदि कहीं कौन चिंता जाना से अज्ञान तार ज्ञान ना से प्रकार कहकार से वैष्णव साधु प्रतिहिंसा परायण हुए ना एपर बहु साधु महात्मा परमहंसर उदाहरण अच्छे आम आखि आगे तन्मध्य प्रकृष्ट उदाहरण हूँ हरिदास ठाकुर कथा हरिदास ठाकुर जन एक प्रकार परमहंस थे तेणु ताकूल से मूर्ख ज्ञान व्यक्ति काजी आदेश रे काजी अनुसर मानी बैश बजार पिटी पिटिकी आसाड़ी घोसाड़ी ने दंड दे हरिदास ठाकुर अन्य माने देखिकी बड़ दुख प्रकाश कले हरिदास ठाकुर शरीर मंस छिड़गला हार देखाला बहु जंत्रणा किंतु से आनंद हरिनाम कर आनंद हरिनाम ही कर खंड खंड हो जदि पिंड जाए प्राण तथा पिंड ना धारी हरिनाम ये करेश जंत्रणा कातर आत्मकातर स्वर कुंड करना से था चिदानंदमय स्थित बाह्य शारीरिक शरीर धारण से न था तेणु क्लेश जनापूर्ण था सी परमहंसति उन्नत से तेणु ये मानक प्रति कदापि विद्वेष भाव पोषण करना बर भगवान को प्रार्थना करे हे भगवान एम अज्ञ एम ज्ञान ना एम अज्ञ नपरि कौन जंत्रणा दुख दिंती कि कार्य तेणु एम क्षमा करूँ आप भगवान सबकि सहती भगवान सबकि सहती किंतु भक्त विद्वेश अति प्रिय भक्त अवमानना से सह्य करते ना ता भगवान सह्य है से भगवान जो चक्र सुदर्शन चक्र से भक्त रक्षण करती भक्त रक्षा करता सुदर्शन चक्र से सुदर्शन चक्र चली आसे दंड देवाई मान किंतु भक्त तो प्रार्थना कर दे हरदास ठाकुर प्रार्थना कले जो कि भगवान क्षमा करते अज्ञा ज्ञान ना तेणु चक्र फेरी जाए नचेत से गोटे कठिन दंड पाए भक्त प्रार्थन चक्र फेरी जाए भक्त ये प्रकार वैष्णव ये प्रकार साधु ये प्रकार निर्मत्स अजात शत्रु ता शत्रु की जा न था शिकार सत्याचरण करती ना कई जी सत्याचरण करती से प्रतिपद सत्याचरण करती ना हिंसा करती ना बर ये प्रकार क्षय करती ये हूँ साधु कथा से समस्त ये प्रकार दृष्टि देखते आ समस्ते कृष्ण वस्तु जो कृष्ण मोर प्रिय ये मैं प्रिय मोर अप्रिय भाव न था कि ये हूँ अति उन्नत परमहंस भाव कथा ये साधारण कथा नुहे तेब ये नारद मुनि उपदेश दौंट से खूब उन्नत कथा कर गृहस्थ अंत ये भावना हम ये दृष्टि लाभ कर स्तर को जवा उचित ता ना समभावपन्न किपर हम समदृष्टि सम्पन्न किपर हम आ समस्त को प्रेम स्नेह आदर रे सेवा कर अवज्ञा सूचक कथा कि ना भगवान समस्त हृदय विद्यमान अच्छा तेणु समस्त सन्तुष्ट हो भगवान सन्तुष्ट हे। ଏଥିପାଇଁ ଇ ବଡ଼ ଉନ୍ନତ କଥା ଏଠି କୁହାଯାଉଛି। ବିଶେଷ କରି ବ୍ରାହ୍ମଣଙ୍କର କଥା ଏଠି ଯେ କୁହାଯାଉଛି ଯେ ଯେଉଁମାନେ ବ୍ରାହ୍ମଣ ପ୍ରକୃତ ପକ୍ଷୀ ବ୍ରହ୍ମ ଜାଣନ୍ତି ବ୍ରାହ୍ମଣ ବ୍ରହ୍ମ ଜ୍ଞାନ ଯେଉଁମାନଙ୍କର ଜାତ ହେଇଛି ବ୍ରହ୍ମ ବସ୍ତୁ ଯେ ବୃହତ ବସ୍ତୁ ବ୍ୟାପକ ବସ୍ତୁ ବିଷ୍ଣୁ ଭଗବାନ ବିଷ୍ଣୁ ବ୍ରହ୍ମ ଶବ୍ଦ ଈଶ୍ୱର କହେ ସ୍ୱୟଂ ଭଗବାନ ସ୍ୱୟଂ ଭଗବାନ କୃଷ୍ଣ ଶାସ୍ତ୍ରୀ ପ୍ରମାଣ ଶ୍ରୀମନ୍ ମହାପ୍ରଭୁ ଏ ବ୍ରହ୍ମବାଦୀମାନଙ୍କୁ ମାୟାବାଦୀମାନଙ୍କୁ ଶିକ୍ଷା ଦେଇଛି। ସେମାନେ ଯେ ବ୍ରହ୍ମ ବ୍ରହ୍ମ କହନ୍ତି କିନ୍ତୁ ପ୍ରକୃତ ବ୍ରହ୍ମତତ୍ଵ ସେମାନଙ୍କୁ ଜଣାନଥାଏ। ପରମ ବ୍ରହ୍ମ କୃଷ୍ଣ ଭଗବାନ ଯେ ସମସ୍ତଙ୍କ ହୃଦୟରେ ପରମାତ୍ମାର ପରି ବିଦ୍ୟମାନ ଅଛନ୍ତି କିନ୍ତୁ ସେ ବ୍ରହ୍ମବାଦୀମାନଙ୍କର ଏ ଧାରଣା ନଥାଏ। ସେଥିପାଇଁ ଏ ଶିକ୍ଷା ସେ ବ୍ରହ୍ମବାଦୀମାନଙ୍କୁ ଶ୍ରୀ ମହାପ୍ରଭୁ ଦେଇଛନ୍ତି। ବ୍ରହ୍ମ ଶବ୍ଦ ଈଶ୍ୱର କହେ ସ୍ୱୟଂ ଭଗବାନ ସ୍ୱୟଂ ଭଗବାନ କୃଷ୍ଣ ଶାସ୍ତ୍ରୀ ପ୍ରମାଣ। ଯଦି ସେଇ ଭଗବତ ତତ୍ତ୍ୱ ତୁମେ ଜାଣିବ ଈଶ ତତ୍ତ୍ୱ କଥା ଜାଣିପାରିବ ଏ ତତ୍ତ୍ୱ ଜ୍ଞାନ ଲାଭ କରିବ ତାଙ୍କୁ ଦେଖିପାରିବ ସର୍ବତ୍ର ତାହେଲେ ତୁମର ସବୁ ବ୍ରହ୍ମଜ୍ଞାନ ଲାଭ ଇ ଜ୍ଞାନ ଯେଉଁମାନଙ୍କର ଅଛି ସେଇମାନେ ବ୍ରାହ୍ମଣ ବ୍ରହ୍ମ ଜାଣନ୍ତି ବ୍ରାହ୍ମଣ ତା ନହେଲେ ଏ ଜ୍ଞାନ ନାହିଁ କି ବ୍ରହ୍ମତତ୍ତ୍ୱ ନ ଜାଣନ୍ତି ବ୍ରହ୍ମସୂତ୍ର ଏଣ ଗର୍ବିତା ବ୍ରହ୍ମତତ୍ତ୍ୱ ଜାଣିବା ନାହିଁ କେବଳ ବ୍ରହ୍ମସୂତ୍ର ପଇତା ପକେଇକିରି ପାଞ୍ଚ ପଇସାର ପଇତା ପକେଇ ଆମେ ବ୍ରାହ୍ମଣ ହେଇଗଲୁ ଏଇଟା କଥା କହିବା ଏ ବା ଠିକ ବ୍ରାହ୍ମଣତା ନୁହେଁ। ବିଶେଷ କରି କଳିଯୁଗରେ ମଧ୍ୟ ବ୍ରାହ୍ମଣ ନାହାନ୍ତି କଳିଯୁଗରେ ବ୍ରାହ୍ମଣ ନାହାନ୍ତି କଳୁ ସର୍ବେ ଶୂଦ୍ର ସମ୍ଭବା ଏ କଥା ଅଛି ଆମର କଳୁ ସର୍ବେ ଶୂଦ୍ର ସମ୍ଭବା କଳି ସବୁ ଶୂଦ୍ର ବ୍ରାହ୍ମଣ ନାହାନ୍ତି ପ୍ରକୃତ ପକ୍ଷେ ସେଥିପାଇଁ ଯେଉଁ ସମାଜର ସର୍ବୋନ୍ନତ ଅଙ୍ଗ ମସ୍ତିଷ୍କ ସ୍ୱରୂପ ହେଉଛନ୍ତି ବ୍ରାହ୍ମଣ କ୍ଷତ୍ରିୟ ହେଉଛି ବାହୁ ଏବଂ ବୈଶ୍ୟ ଉଦର୍ଶ ଏବଂ ଶୂଦ୍ର ପାଦ ଏହି ଚାରି ବର୍ଣ୍ଣ ବିଭାଗ ରହିଛି ତାହେଲେ ପରିପୂର୍ଣ୍ଣ ସମାଜ ହେବ। ଯଦି ଏମାନେ ନ ରହିବେ ତାହେଲେ ବିକଳାଙ୍ଗ ସମାଜ ହେଇଗଲା ଏ କଳିଯୁଗର ଯେଉଁ ସମାଜ ତାହା ବିକଳାଙ୍ଗ ବ୍ରାହ୍ମଣ ନାହାନ୍ତି ପ୍ରାୟ ଆଉ ତଥାକଥିତ ଜାତି ବ୍ରାହ୍ମଣ ଯେଉଁମାନେ ଜାତି ବ୍ରାହ୍ମଣ ବ୍ରାହ୍ମଣ କୂଳରେ ଜନ୍ମ ହେଇଛନ୍ତି ଜାତିରେ ଜନ୍ମ ହେଇଛନ୍ତି କିନ୍ତୁ ପ୍ରକୃତ ପକ୍ଷେ ବ୍ରହ୍ମଜ୍ଞାନ ସେମାନଙ୍କର ନାହିଁ ସେମାନେ କେବଳ ପାଞ୍ଚ ପଇସାର ପଇତା ପକେଇକିରି ବ୍ରହ୍ମସୂତ୍ରେଣ ଗର୍ବିତା ଯେ ବ୍ରହ୍ମସୂତ୍ର ଏଇ ପଇତା ପକେଇଥିବାରୁ ବଡ଼ ଗର୍ବ ଯେ ଆମମାନେ ବ୍ରାହ୍ମଣ କିନ୍ତୁ ପ୍ରକୃତ ପକ୍ଷେ ସେମାନେ ବ୍ରାହ୍ମଣ ନୁହନ୍ତି। ସେଥିପାଇଁ ଯେଉଁ ବ୍ରାହ୍ମଣମାନଙ୍କର ଏତେ ଭୋଜନ ଦେବ ବ୍ରାହ୍ମଣ ମୁଖରେ ଭଗବାନ ଭୋଜନ କରିବେ ପ୍ରତିନିଧିତ୍ୱ କରୁଛନ୍ତି ବ୍ରାହ୍ମଣ ଦେବତା ଭଗବାନଙ୍କର ସନ୍ତୁଷ୍ଟ ହେଲେ ଭଗବାନ ସନ୍ତୁଷ୍ଟ ହେଇଛି କଥା କୁହାଯାଉଛି ଏହି ପ୍ରକାର ବ୍ରାହ୍ମଣ କାହାନ୍ତି କଳିଯୁଗରେ ନାହାନ୍ତି ତେଣୁ ଏ ପ୍ରକାର ବ୍ରାହ୍ମଣର ସେବା ବା କଲେ ବା ଲାଭ କି ଅଛି ଯେଉଁମାନେ କଳିଯୁଗର ବ୍ରାହ୍ମଣ ଜାତି ବ୍ରାହ୍ମଣ ତେଣୁ ବ୍ରାହ୍ମଣ ପ୍ରକୃତ ପକ୍ଷେ ବ୍ରାହ୍ମଣ ହେବାର ଉଚିତ। ସେଥିପାଇଁ ଆମେ ସେଦିନ କହୁଥିଲେ ଅଦିତାଚାର୍ଯ୍ୟ ପ୍ରଭୁଙ୍କର କଥା ଯେଉଁ ଅଦିତାଚାର୍ଯ୍ୟ ପ୍ରଭୁ ହରିଦାସ ଠାକୁରଙ୍କୁ ଡାକିରେ ଶ୍ରାଦ୍ଧ ପାତ୍ର ଦେଇଥିଲେ ତୁମେ ଭୋଜନ କଲେ ହଏ କୋଟି ବ୍ରାହ୍ମଣ ଭୋଜନ ହରିଦାସ ଠାକୁର ଏ ପ୍ରକାର ଉନ୍ନତ ବୈଷ୍ଣବ ଥିଲେ ପରମହଂସ ଥିଲେ ତୁମେ ଭୋଜନ କଲେ ହଏ କୋଟି ବ୍ରାହ୍ମଣ ଭୋଜନ ହରିଦାସ ଠାକୁର ମମତାଙ୍କୁ ଜାତ ହେଇଥିଲେ ଯେ ଜବନକୂଳରେ ଜାତ ହେଇଥିଲେ ତଥାପି ସେ ଅତି ଉନ୍ନତ ପରମହଂସ ନାମାଚାର୍ଯ୍ୟ ତାଙ୍କୁ କରିଥିଲେ ଶ୍ରୀ ଚୈତନ୍ୟ ମହାପ୍ରଭୁ ତେଣୁ ତାଙ୍କୁ ହିଁ ଡାକିକିରି ଦେଲେ କୌଣସି ଜାତି ବା ଜନ୍ମ ନେଇକିରି ବିଚାର କରାଯାଏ ନା ବ୍ରାହ୍ମଣ ଗୁଣ କର୍ମ ବିଭାଗ ବ୍ରାହ୍ମଣର ଗୁଣ ଅର୍ଜନ କରିବ ସତ୍ୱଗୁଣରେ ରହିବ ସ୍ୱାଭାବିକ ବ୍ରାହ୍ମଣ କର୍ମ କରିବ ସେ ହେଉଛି ସ୍ୱାଭାବିକ ବ୍ରାହ୍ମଣ ପ୍ରକୃତ ପକ୍ଷୀ ବ୍ରାହ୍ମଣ ଆଉ ଆମେ ଜାବାଳ ଉପନିଷଦ କଥା କହୁଥିଲେ ଜାବାଳ ଉପନିଷଦରେ ଗୌତମ ମୁନି କିପରି ସେ ସତ୍ୟକାମ ଜାବାଳଙ୍କୁ କହିଲେ ତୁମେ ପ୍ରକୃତ ପକ୍ଷେ ବ୍ରାହ୍ମଣ ସେ ତାଙ୍କର ଯେତେବେଳେ ଗୋତ୍ର ସେ ଆସିଲେ ଉପନୟନ ପାଇଁ ତାଙ୍କୁ ଗୋତ୍ର ଜିଜ୍ଞାସା କଲେ ତୁମର କି ଗୋତ୍ର ସେ କହିଲେ ମୁଁ ମାଆଙ୍କ ଠାରୁ ଶୁଣିଛି ଆମର ମାତା ଯୌବନରେ ପରିଚାରିଣୀ ଥିଲେ ଅର୍ଥାତ୍ ବେଶ୍ୟା ଥିଲେ ବହୁ ପୁରୁଷଙ୍କର ସଂଗ୍ରହ କରିଛନ୍ତି ତେଣୁ ମୋର ପ୍ରକୃତ ପକ୍ଷେ ପିତାକେ ନିର୍ଣ୍ଣୟ କରାଯାଇପାରୁ ନାହିଁ, ସେଥିପାଇଁ ଗୋତ୍ର କୁହାଯାଇପାରିବ ନା। ଏଇ କଥା ନିର୍ଭୀକ ଭାବରେ କହିଲେ, ନିର୍ଭୀକ ଭାବରେ କହିବାରୁ ଗୌତମ ମୁନି କହିଲେ, ନା ତୁମେ ବ୍ରାହ୍ମଣ, ତୁମେ ବ୍ରାହ୍ମଣ। ସେ କିପରି ଜାଣିଲେ ଯେ ତୁମେ ବ୍ରାହ୍ମଣ? ବେଶ୍ୟା ପୁତ୍ର, ତା ଯାହାର ଗୋତ୍ର ଠିକ ନାହିଁ କହିଲେ ବାପ ଠିକ ନା। ଏଇ କଥା ଯେତେବେଳେ କହିଲେ, ତାଙ୍କର ଗୋଟିଏ ଲକ୍ଷଣ ସେ ଦେଖିଲେ, ବ୍ରାହ୍ମଣ ଯେ ସତ୍ୟନିଷ୍ଠ, ସେ ହେଉଛି ସତ୍ୟନିଷ୍ଠ, ସେ କଥା ମିଥ୍ୟା କହେ ନା। ସତ୍ୟନିଷ୍ଠତା, ସତ୍ୟବାଦିତା ଏକ ବ୍ରାହ୍ମଣ ଲକ୍ଷଣ। ସେଥିରୁ ସେ ଜାଣିଲେ ଯେ ତୁମେ ହେଉଛ ବ୍ରାହ୍ମଣ, ଯାଅ ତୁମେ ସମୁଦାହରଣ କରି ଆସ, ମୁଁ ତୁମକୁ ଉପନୟନ। ଏଇ କଥା ଅଛି ଆମର। ସେଥିପାଇଁ ବ୍ରାହ୍ମଣ ସମ୍ବନ୍ଧରେ ଏ ଆମର ଶାସ୍ତ୍ରମାନଙ୍କରେ ବହୁ କଥା ଦିଆଯାଇଛି, ବ୍ରାହ୍ମଣର ଲକ୍ଷଣ ଦିଆଯାଇଛି, ବ୍ରାହ୍ମଣ କିଏ। ମହାଭାରତ ଶାନ୍ତି ପର୍ବରେ କଥା କୁହାଯାଇଛି, ଜାତକର୍ମାଦି ବିଦ୍ୟସ୍ତୁ ସଂସ୍କାର ଏ ସଂସ୍କୃତି ସୂଚି ବେଦାଧ୍ୟୟନ ସମ୍ପନ୍ନ ଷଟ୍ସୁ କର୍ମ ସୁବସ୍ଥିତ ଶୌଚାଚାର ସ୍ଥିତ ସମ୍ୟକ ବିଘସାସୀ ଗୁରୁପ୍ରିୟ ନିତ୍ୟବ୍ରତି ସତ୍ୟପର ସବୈ ବ୍ରାହ୍ମଣ ଉଚ୍ଚତେ। ଏ କଥା ମହାଭାରତ ଶାନ୍ତି ପର୍ବରେ କୁହାଯାଇଛି। ଭରଦ୍ୱାଜ କହୁଛନ୍ତି, ହେ ଦ୍ୱିଜୋତ୍ତମ, ହେ ବିପ୍ରସେ, ହେ ବାଗ୍ମି ଶ୍ରେଷ୍ଠ, ବ୍ରାହ୍ମଣ କି ପ୍ରକାର ହୁଏ ଏବଂ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ବା କି ପ୍ରକାର ହୁଏ ତାହା କୁହନ୍ତୁ। ତାହାର ଉତ୍ତରରେ ଭୃଗୁ କହିଲେ କଥା ଯେ ଜାତକର୍ମ ଆଦି ସଂସ୍କାର ସମୂହ ଦ୍ୱାରା ସଂସ୍କୃତ ଶୌଚ ସମ୍ପନ୍ନ ବେଦାଧ୍ୟୟନ ରଥ ଯୋଜନ ଯାଜନା ଆଦି ଷଟ୍କର୍ମ ପରାୟଣ ଶୌଚାଚାର ସ୍ଥିତ ଗୁରୁ ସମ୍ୟକ ଉଚ୍ଛିଷ୍ଟ ଭୋଜି ଗୁରୁପ୍ରିୟ ନିତ୍ୟବ୍ରତ ପରାୟଣ ସତ୍ୟନିଷ୍ଠ ତାହାଙ୍କୁ ବ୍ରାହ୍ମଣ କହାଯାଏ। ଏ ସତ୍ୟନିଷ୍ଠ ଏକ ଲକ୍ଷଣ ଅଛି। ତେବେ ଗୌତମ ମୁନି ଏଇ ଲକ୍ଷଣ ଜାଣିଲେ ସତ୍ୟକୁ ଆମ ବ୍ରାହ୍ମଣ ନିର୍ଭୀକ ଭାବରେ ସତ୍ୟ କହୁଛି, ସେ ସଙ୍କୋଚ କରୁନା। ଏ ହେଲା କଥା। ଆଉ ସେଥିପାଇଁ କଳିଯୁଗର ବ୍ରାହ୍ମଣ, କଳିଯୁଗରେ ବ୍ରାହ୍ମଣ ନାହାନ୍ତି, ପୂର୍ବ ଯୁଗରେ ଯେଉଁ ରାକ୍ଷସ ଥିଲେ ସେମାନେ କଳିଯୁଗରେ ବ୍ରାହ୍ମଣ ହେଇଛନ୍ତି, ତାହା ବରାହପୁରାଣରେ କୁହାଯାଇଛି। ଆମର ରାକ୍ଷସ କଳି ଆସିତା ଜାୟତେ ବ୍ରହ୍ମ ଯୋଗନିଶ, ପୂର୍ବ ପୂର୍ବ ଯୁଗର ଯେଉଁମାନେ ରାକ୍ଷସ ସେମାନେ କଳିଯୁଗରେ ବ୍ରାହ୍ମଣ ଜାତି ବ୍ରାହ୍ମଣ ଜନ୍ମ ହେଉଛନ୍ତି, ସେମାନଙ୍କର ପୂର୍ବପକ୍ଷ ବ୍ରାହ୍ମଣତା ନାହିଁ। କଳିଯୁଗ ବ୍ରାହ୍ମଣମାନଙ୍କର କିପରି ଲକ୍ଷଣ କ'ଣ ହେବ ତା ଶାସ୍ତ୍ରରେ କୁହାଯାଇଛି। ବିଶେଷ କରି ପଦ୍ମପୁରାଣରେ କୁହାଯାଇଛି, ବ୍ରାହ୍ମଣା କ୍ଷତ୍ରିୟା ବୈଶ୍ୟା ଶୂଦ୍ରା ପାପ ପରାୟଣ ନିଜାଚାର ବିହୀନାଶ୍ଚ ଭବିଷ୍ୟନ୍ତି କଳୌ ଯୁଗେ ବିପ୍ରା ବେଦ ବିହୀନାଶ୍ଚ ପ୍ରତିଗ୍ରହ ପରାୟଣ ଅତ୍ୟନ୍ତ କାମିନ କ୍ରୂରା ଭବିଷ୍ୟନ୍ତି କଳୌ ଯୁଗେ ବେଦ ନିନ୍ଦା କରୋଶ୍ଚୈବ ଦ୍ୟୁତ ଚୌର୍ଯ୍ୟ କରାସ୍ତଥା ବିଧବା ଅସଙ୍ଗଲୁବ୍ଧାଶ୍ଚ ଭବିଷ୍ୟନ୍ତି କଳୌ ଦ୍ୱିଜା ବୃତ୍ତ୍ୟର୍ଥଂ ବ୍ରାହ୍ମଣା କେଚିତ୍ ମହାକପଟ ଧର୍ମିଣ ରକ୍ତାମ୍ବରା ଭବିଷ୍ୟନ୍ତି ଜଟିଳା ଶ୍ମଶ୍ରୁଧାରିଣ କଳୌ ଯୁଗେ ଭବିଷ୍ୟନ୍ତି ବ୍ରାହ୍ମଣା ଶୁଦ୍ର ଧର୍ମିଣ। ଏ ପଦ୍ମପୁରାଣରେ କଳିଯୁଗର ବ୍ରାହ୍ମଣମାନଙ୍କ ସମ୍ବନ୍ଧରେ ଏ କଥା କୁହାଯାଇଛି। ଏ ଶାସ୍ତ୍ର ବାକ୍ୟ ଏ ସତକଥା କଥା ହିଁ ହେଉଛି। କଳିଯୁଗରେ ପ୍ରକୃତପକ୍ଷେ ବ୍ରାହ୍ମଣ ନାହାନ୍ତି, ଏହି ଲକ୍ଷଣ ସବୁ କଳିଯୁଗରେ ବ୍ରାହ୍ମଣମାନଙ୍କର, ସେମାନେ ରାକ୍ଷସ, ସେମାନେ ପ୍ରକୃତପକ୍ଷେ ବ୍ରହ୍ମଜ୍ଞାନ ସେମାନଙ୍କର, ବ୍ରହ୍ମତତ୍ତ୍ୱ ସେମାନେ ଜାଣନ୍ତି ନାହିଁ, ବ୍ରହ୍ମସୂତ୍ରେ ଗର୍ବିତା। ଏଇଟା ପ୍ରକୃତ କଥା ହେଇଯାଉଛି। ବେଦବିହୀନ ପ୍ରତିଗ୍ରହ ପରାୟଣ, କେବଳ କେବଳ କେଉଁଠି ଦାନ ମିଳିବ, କେଉଁଠି ଭୋଜନ ମିଳିବ, ଭୋଜନେ ଉଚ୍ଚନ୍ତି ବିପ୍ରା, ବ୍ରାହ୍ମଣ ଭୋଜନ କରୁଛି, ଯୋଡ଼ା ତୋଇ ଖାଇବା 50 କୋଟି ଚାଲିଲେ, ହଁ 8 ଟଙ୍କା ପଇସା ଦକ୍ଷିଣା ଆଣିବି କି ଟଙ୍କାଟା ଆଣିବି, ଦେହି ପୁଅ ପ୍ରକାରେ ତୋର ବଂଶ ନହେଲେ ଉଦ୍ଧାର ହେବ ନା, ଆମେ ଅଭିଶାପ ଦେଇଦେବୁ, ନକ ଚାଲିଯିବ, ଏଇଟା ଖାଇ କେବଳ ଖାଦ୍ୟ ପ୍ରତିଗ୍ରହ ପରାୟଣ। ଏଥିପାଇଁ କଥା ଆମେ କହୁଛୁ ପୁରୀରେ ଦେଖିବ, ଏଇ ଭୁବନେଶ୍ୱର ସେ ମନ୍ଦିର ଯେଉଁ ଅନନ୍ତ ବାସୁଦେବ ମନ୍ଦିର ପାଖରେ ପେଟା ପେଟା ବ୍ରାହ୍ମଣ ସବୁ ବସିଛନ୍ତି ଭୋଜନ କରିବା ପାଇଁ, କାହାର ଶ୍ରାଦ୍ଧ ଅଛି ଦେବ ଭୋଜନ, ଆସ ଆସ ଖାନା 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 ନେବେ ଆଉ ଦକ୍ଷିଣା ନେବେ। ଏଇ ପ୍ରତିଗ୍ରହ ପରାୟଣ ଅତ୍ୟନ୍ତ କାମିନ କ୍ରୂରା ଭବିଷ୍ୟନ୍ତି ବେଦ ନିନ୍ଦା କରଶ୍ଚୈବ ଦ୍ୟୁତ ଚୌର୍ଯ୍ୟ କରାସ୍ତଥା ଦ୍ୟୁତ କ୍ରୀଡ଼ା ପଶା ଖେଳିବା ତାଲି ଖେଳିବା ଆଉ ଭାଙ୍ଗ ଖାଇବା ଗଞ୍ଜି ଟାଣିବା ଏସବୁ ବେଦ ନିନ୍ଦା ଇ ଚୌର୍ଯ୍ୟ ଚୋରି ବଦମାସି ସବୁ ବ୍ରାହ୍ମଣ ମାନେ କଳିଛୁ ବ୍ରାହ୍ମଣ ମାନେ ବିଧବା ସଙ୍ଗଲୁବ୍ଧାସ୍ତ ଭବିଷ୍ୟନ୍ତି କଳ ଦିଜା ମୃତ୍ୟର୍ଥ ବ୍ରାହ୍ମଣ କିଏ ମହାକପଟ ଧର୍ମୀଣ କେବଳ ଜୀବିକା ବ୍ରାହ୍ମଣ ମୃତ୍ୟର୍ଥ ମହାକପଟ ଧର୍ମୀଣ ରକ୍ତାମ୍ବରା ଡାଡ଼ି ରଖିଥିବେ ଆଉ ନାଲି ଲୁଗା ପିନ୍ଧିଥିବେ ମୋଟା ମୋଟା ରୁଦ୍ରାକ୍ଷ ମାଳ ବି ପକେଇଥିବେ ବ୍ରାହ୍ମଣ ଆମେ ଏସବୁ କଳିଯୁଗ ବ୍ରାହ୍ମଣ ଲକ୍ଷଣ ହଁ ସେ ଠିକ ଟିପିକାଲ ବ୍ରାହ୍ମଣ ଆଉ କଳିଯୁଗର ଆଉ ରକ୍ତାମରା ଭବିଷ୍ୟନ୍ତି ଜଟିଳା ଶ୍ମଶ୍ରୁଧାରିଣ କଳଯୁଗେ ଭବିଷ୍ୟନ୍ତି ବ୍ରାହ୍ମଣ ଶୂଦ୍ର ଧର୍ମୀଣ ଶୂଦ୍ର ବ୍ରାହ୍ମଣ ନାହାନ୍ତି ସେଥିପାଇଁ ବୈଷ୍ଣବ ହେଲେ ବିଷ୍ଣୁ ଦକ୍ଷାରେ ଦୀକ୍ଷାରେ ଦୀକ୍ଷିତ ହେଲେ ପରମାର୍ଥିକ ବ୍ରାହ୍ମଣ ତା ଶୁଦ୍ଧ ହଏ ଆଉ କଳିଯୁଗରେ ପଞ୍ଚ ରାତ୍ରି କି ବିଧି ସଂସ୍କାର ବିଧି ଅଛି ସେଇ ସଂସ୍କାର ବିଧିରେ ସଂସ୍କୃତ ହେଲେ ହିଁ ଯାଇକିରି ସେ ଯେଉଁ ଜାତି ବା କୂଳରେ ଜନ୍ମ ହୁଅନା କାହିଁକି ଯେ ବୈଷ୍ଣବ ସେ ପର୍ଯ୍ୟନ୍ତ ବ୍ରାହ୍ମଣ ବୈଷ୍ଣବ ସର୍ବଶ୍ରେଷ୍ଠ ସର୍ବବର୍ଣ୍ଣ ଗୁରୁ ବିଷ୍ଣୁର ଏୟଂ ଯଥ ଏହା ଆସି ତସ୍ମାତ୍ ବୈଷ୍ଣବ ଉଚ୍ଚତେ ସର୍ବେଷାଂ ଚୈବ ବର୍ଣ୍ଣ ବୈଷ୍ଣବ ଶ୍ରେଷ୍ଠ ଉଚ୍ଚତେ ଏଇ ପ୍ରଥମ ପୁରାଣରେ କଥା ଅଛି ବିଷ୍ଣୁ ସମ୍ବନ୍ଧୀ ଯୋଗୁଁ ବୈଷ୍ଣବ ବୈଷ୍ଣବ ନାମରେ ଅଭିହିତ ହେଉଛି ଏବଂ ସଗବର୍ଣ୍ଣ ମଧ୍ୟରେ ବୈଷ୍ଣବ ସର୍ବଶ୍ରେଷ୍ଠ ବୋଲି ଉକ୍ତ ହେଉଛି ମେଚ୍ଛକୁରେ ଅବତୀର୍ଣ୍ଣ କୂଳରେ ଅବତୀର୍ଣ୍ଣ ହେଲେ ସୁଦ୍ଧା ହରିଭକ୍ତ ପରାୟଣ ବୈଷ୍ଣବ ସମସ୍ତଙ୍କର ପୂଜ୍ୟ ସକୃ ପ୍ରଣାମୀ କୃଷ୍ଣସ୍ୟ ମା ପୁସ୍ତନ୍ୟ ପିବେନ୍ ହି ହରିପାଦେ ମନୋଦେଶାଂ ତେଭ୍ୟ ନିତ୍ୟଂ ନମଃ ନମଃ ପୁକ୍କଷଃ ସ୍ୱପଚ ବାପି ଯେ ଚେ ମ୍ରେଛଜାତୟ ତେ ଅପି ବନ୍ଦ୍ୟା ମହାଭାଗା ହରିପାଦୈକ ସେବକା ଏ ପଦ୍ମ ପୁରାଣରେ କୁହାଯାଇଛି ଯେ କୃଷ୍ଣଙ୍କଠାରେ ଏକମାତ୍ର ସର୍ବ ଅହଂକାର ପରିତ୍ୟାଗ କରି ପ୍ରଣାମ କରିଛି ତାକୁ ଆଉ ମାତୃସ୍ତନ୍ୟ ପାନ କରିବାକୁ ପଡ଼େ ନା ମାତୃକୁ କି ଆସିବ ନା ହରିପଦରେ ଯାହାଙ୍କର ମତି ତାହାଙ୍କୁ ନିତ୍ୟ ପୁନଃ ପୁନଃ ନମସ୍କାର କରିବା ଉଚିତ କୁକଷ କୁକୁର ଭୋଜି ଚାନ୍ଦାଳ ଏପରିକି ମ୍ଳେଚ୍ଛ ଜାତି ସମ ଯଦି ଏକାନ୍ତ ଭାବେ ହରିପାଦ ମଧ୍ୟ ଶରଣ ଗ୍ରହଣ କରି ସେ ଭାରତ ହୁଏ ତାହେଲେ ସେ ମହାଭାଗବତ ପୂଜାର ନିଜ କୂଳରେ ଜାତ ଭକ୍ତ ଚତୁର୍ବେଦା ଅଧିତି ବ୍ରାହ୍ମଣ ମଧ୍ୟରେ ପାର୍ଥକ୍ୟ କୁହାଯାଇଛି ନମେ ଅଭକ୍ତ ଚତୁର୍ବେଦୀ ମଦ୍ଭକ୍ତ ସ୍ୱପଚ ପ୍ରିୟ ତସ୍ମିଂ ଦେୟଂ ତଦଗ୍ରାଜ୍ୟ ସତ ପୂଜ୍ୟ ଯଥା ଅହଂ ଅଭକ୍ତ ଚତୁର୍ବେଦ ପାଠୀ ଅର୍ଥାତ୍ ଅଭକ୍ତ ବ୍ରାହ୍ମଣ ମୋର ପ୍ରିୟ ନୁହେଁ ମୁଖ୍ୟାନ୍ତରେ ମଦ୍ଭକ୍ତ ଚଣ୍ଡାଳ ହେଲେ ସୁଦ୍ଧା ମୋର ପ୍ରିୟ ସେହି ଭକ୍ତଙ୍କୁ ଦାନ କରିବେ ଭକ୍ତଠାରୁ ପ୍ରସାଦ ଗ୍ରହଣ କରିବେ ଭକ୍ତ ମୋର ପୂଜ୍ୟ ବୈଷ୍ଣବ କୋଟି କୋଟି ସର୍ବବେଦାନ୍ତ ବ୍ରାହ୍ମଣର ଗୁରୁତ୍ୱ ସମ୍ବନ୍ଧରେ କଥା କୁହାଯାଇଛି ବ୍ରାହ୍ମଣ ସହସ୍ରେଭ୍ୟ ସତ୍ରଜାଦି ବିଶିଷ୍ୟତେ ସତ୍ରଜାଦି ସହସ୍ରେଭ୍ୟ ସର୍ବବେଦାନ୍ତ ପାରବ ସର୍ବବେଦାନ୍ତ ବିଚିକୋଟ୍ୟା ବିଷ୍ଣୁ ଭକ୍ତ ବିଶିଷ୍ୟତେ ବୈଷ୍ଣବାନ ସହସ୍ରେଭ୍ୟ ଏକାନ୍ତେଇ କୋ ବିଶିଷ୍ୟତେ ଏ ଗରୁଡ଼ ପୁରାଣ ବାକ୍ୟ ସହସ୍ର ବ୍ରାହ୍ମଣ ଅପେକ୍ଷା ଏକ ଜଣ ଜାଗୀଙ୍କ ଶ୍ରେଷ୍ଠ ସହସ୍ର ଜାଗୀଙ୍କ ଅପେକ୍ଷା ଏକ ଜଣ ସର୍ବବେଦାନ୍ତ ପାରକ ଶ୍ରେଷ୍ଠ ସର୍ବବେଦାନ୍ତ ଶାସ୍ତ୍ରଜ୍ଞ କୋଟି ବ୍ୟକ୍ତି ଅପେକ୍ଷା ଏକ ଜଣ ବିଷ୍ଣୁ ଭକ୍ତ ଶ୍ରେଷ୍ଠ ଏବଂ ସହସ୍ର ବିଷ୍ଣୁ ଭକ୍ତ ଅପେକ୍ଷା ଏକ ଜଣ ଐକାନ୍ତିକ କୃଷ୍ଣ ଭକ୍ତ ଶ୍ରେଷ୍ଠ ଏହି ନିର୍ଣ୍ଣୟ ଦିଆଯାଇଛି ଆମକୁ ସେଥିପାଇଁ ବୈଷ୍ଣବ ହେଲେ ପ୍ରକୃତ ପକ୍ଷେ ଐକାନ୍ତିକ ଭକ୍ତ କୃଷ୍ଣ ଭକ୍ତ ବୈଷ୍ଣବ ସେ ପ୍ରକୃତ ପକ୍ଷେ ଶ୍ରେଷ୍ଠ ସେଥିପାଇଁ ଅଦିତାଚାର୍ଯ୍ୟ ପ୍ରଭୁ ହରିଦାସ ଠାକୁରଙ୍କୁ ଡାକିକରି ସ୍ଥାନ ପାତ୍ର ଦେଇଛନ୍ତି ତୁମେ ଭୋଜନ କଲେ ହଏ କେଉଁଠି ବ୍ରାହ୍ମଣ ଭୋଜନ ଏଇ ଆଚାର୍ଯ୍ୟ ହିସାବରେ ଆଉ ଶିକ୍ଷକ ଭକ୍ତି ସଂସନାଥ ଆଚାର୍ଯ୍ୟ ଭକ୍ତିତତ୍ତ୍ୱ ବିଜ୍ଞାନ ଶିକ୍ଷା ଦେଉଥିଲେ ବି ସେ ଆଚାର୍ଯ୍ୟ ଅଦିତାଚାର୍ଯ୍ୟ ସେଇ ଉଦାହରଣ ଆମେ ଆଖି ଆଗେ ରଖିଛନ୍ତି ତ୍ରିବିଧ ଜନ୍ମ ଅଛି ଶୌକ୍ର ସାବିତ୍ର ଦୈଖ୍ୟ ମନୁସଂହିତାରେ କୁହାଯାଇଛି ମାତୃ ରଗ୍ରଧି ଜନନ ଦ୍ୱିତୀୟ ମୌଚି ବନ୍ଧନୀ ତୃତୀୟ ଯଜ୍ଞ ଦୀକ୍ଷା ଏବଂ ଦ୍ୱିଜସ୍ୟ ଶ୍ରୁତି ଚୋଦନା ଏ କଥା ଶ୍ରୁତିରେ କୁହାଯାଇଛି ଯେ ଦ୍ୱିଜର ମାତୃଗର୍ଭରୁ ପ୍ରଥମ ଜନ୍ମ ଶୌକ୍ର ଜନ୍ମ ଜନ୍ମନା ଦାୟତେ ଶୂଦ୍ର ସଂସ୍କାରରୁ ଦ୍ୱିଜ ଉତ୍ତେ ଏ କଥା ଅଛି ପରେ ଉପନୟନ ହେଲେ ଦ୍ୱିତୀୟ ଜନ୍ମ ହୁଏ ଦ୍ୱିଜ ହଏ ଏବଂ ତତ୍ପର ଯଜ୍ଞ ଦୀକ୍ଷା ଲାଭ କଲେ ତାହା ତୃତୀୟ ଜନ୍ମ ହୁଏ ଅତେ ଜନ୍ମ ତ୍ରିବିଧ ଶୌକ୍ର ସାବିତ୍ର ଦୈଖ୍ୟ ଏ ତ୍ରିବିଧ ଜନ୍ମ ସାର୍ଥକ ହେବ ଯଦି ବୈଷ୍ଣବ ହଏ ଯଦି ବୈଷ୍ଣବ ହଏ ତା ନହେଲେ ତ୍ରିବିଧ ଜନ୍ମର ସାର୍ଥକତା ନାହିଁ ଏସବୁ କଥା ଆମ ପାଇଁ ରହିଛି ସେଥିପାଇଁ ଭାଗବତରେ ଏକଥା କୁହାଯାଉଛି ଏବଂ ଆଇଡ଼ିଆଲ ଫ୍ୟାମିଲି ଲାଇଫ୍ ଆଦର୍ଶ ଗୃହସ୍ଥ ଜୀବନ ସମ୍ବନ୍ଧରେ ନାରଦମୁନି ମହାଦେବସୂତ୍ରରେ କଥା କହୁଛନ୍ତି ଏ କଥା ଆମର ରହିଛି ଆମର ଇଏ ଭାରତରେ ପରମ୍ପରା ରହିଯାଇଛି ବ୍ରାହ୍ମଣ ଭୋଜନ ଦେବା। ପିତୃଶ୍ରାଦ୍ଧ ଦିବସ ଆସିଲା କି କୌଣସି ଉତ୍ସବ ଦିବସ ଆସିଲା, ବ୍ରାହ୍ମଣ ଶାସନକୁ ନିମନ୍ତ୍ରଣ କର, ବ୍ରାହ୍ମଣ ଭୋଜନ ଦେବା, ଏଣୁ ଭାଗବତରେ କଥା ହେଲା। କିନ୍ତୁ ପ୍ରକୃତ ପକ୍ଷେ ବ୍ରାହ୍ମଣ ତ ଅଛି କି ନା, ଏ ବିଷୟରେ ଆମର ଚିନ୍ତା ନାହିଁ। ଯେଉଁମାନେ କଳିଯୁଗରେ ତଥାକଥ୍ୟ ବ୍ରାହ୍ମଣ, ସେମାନଙ୍କର ତ ବ୍ରାହ୍ମଣତା ନାହିଁ, ସେମାନେ ଯେ କପଟ ଧର୍ମୀଣ। ଆଉ ବୃତ୍ତ୍ୟର୍ଥ ବ୍ରାହ୍ମଣ କିଏ ଯଦି ମହାକପଟ ଧର୍ମୀଣ, ଏସବୁ କେତେ କଥା ବିପ୍ରା ବେଦ ବିହୀନ ଆସ ପ୍ରତିଗ୍ରହ ପରାୟଣା, ଏମାନଙ୍କର ବ୍ରାହ୍ମଣତ୍ୱ କିଛି ନାହିଁ। ଏମାନଙ୍କୁ ଭୋଜନ ଲାଭ କି ହେବ? ବରଂ ଯାହା କୁହାହେଇଛି, ଦାତା ସହିତ ଗ୍ରହିତା ଉଭୟ ନର୍କକୁ ଯିବେ। ତୁମେ ପାଷାଣର ଭେଳା କରିକିରି ଯେ ନୌକା କରିକିରି ସମୁଦ୍ର ତରିବାକୁ ଯଦି ଇଚ୍ଛା କରିବ, ତାହେଲେ ଭେଳା ସହିତ ଯାତ୍ରୀ ନିମଜ୍ଜିତ ହେବେ। ତଦ୍ରୁପ ଭାବେ ଏ ପ୍ରକାର ବ୍ରାହ୍ମଣମାନଙ୍କ କଳିଯୁଗ ବ୍ରାହ୍ମଣମାନଙ୍କୁ ଯଦି ଦାନ ଦିଆଯାଏ, ତାଙ୍କୁ ଭୋଜନ ଦିଆଯାଏ, ତାହେଲେ ଦାତା ସହିତ ଗ୍ରହିତା ଉଭୟ ନର୍କକୁ ଯିବେ, କିନ୍ତୁ ଲାଭ କିଛି ହେବ ନାହିଁ। ଏ କଥା ବର୍ତ୍ତମାନ ଅଛି, ସେଥିପାଇଁ ପ୍ରକୃତ ପକ୍ଷେ ବ୍ରାହ୍ମଣକୁ ଚିହ୍ନିବା ଦରକାର। ତା ନହେଲେ ଏ ନାରଦମୁନି କଥା କହିଲେ, ତ ବ୍ରାହ୍ମଣ ବ୍ରାହ୍ମଣ ଶାସନ ଶାସନ ବ୍ରାହ୍ମଣୀ ଶାସନ ବ୍ରାହ୍ମଣ ଅଛନ୍ତି, ଆଉ ନିମନ୍ତ୍ରଣ କରିଦେଉ, ଆଉ ଉପକାର ତାଙ୍କୁ ବହୁତ ଦଣ୍ଡ ଦେଇଥିଲେ, ଆମେ କରିଦେଲେ ଆଉ ଇଚ୍ଛା କଲେ ହୁଏ ନା। ପ୍ରକୃତ ବ୍ରାହ୍ମଣ କିଏ ଚିହ୍ନିବା ଦରକାର, ଏଇ କଥା ସେଥିପାଇଁ ଦିଆଯାଉଛି। ଆଉ କଳିଯୁଗରେ ଏ ଲକ୍ଷଣ ଅଛି, ଆଉ ସବୁ କଥା ବ୍ରାହ୍ମଣ ଶାସନ ଯେଉଁଠି ଅଛନ୍ତି, ଆଉ ସେଠି ଏଇ କଥା ଦେଖାଯାଉଛି। ଏ ଯାହା ଏଠି ଏ ଭବିଷ୍ୟତବାଣୀ କଳିଯୁଗରେ ଏଠି ହେବ ବୋଲି କୁହାଯାଇଛି ପଦ୍ମ ପୁରାଣରେ, ଏ ସବୁ ଏଇ ପ୍ରକାର କଥା ମୁଁ ଦେଖିଛି। ସେ ଆଠଗଡ଼ରେ ମୁଁ ଥିଲି, ପୁରା ବ୍ରାହ୍ମଣ ଶାସନ ଅଛି ସେ ଆଠଗଡ଼ରେ, ସେ ସବୁ ଏଇ ପ୍ରକାର ଟିପିକାଲ ଏକଦମ ବଡ଼ ବଡ଼ ଚୌକରା କରିଛନ୍ତି, ଆଉ ଘର ଆଗରେ ବସିଥିବେ ତା ଉପରେ ସବୁ, ଆଉ କଷାପାଲି ପକେଇଥିବେ, ଆଉ ଆଡ଼େ ଗଞ୍ଜି ପାଆନ୍ତିବେ, ଭାଙ୍ଗ ପିଉଥିବେ, ଯାହାକୁ ଅତ୍ୟନ୍ତ କାମିନା କୁମୁରା ଭବିଷ୍ୟନ୍ତି କଳୌଯୁଗେ, ଏସବୁ ଦ୍ୟୁତ ଚୌର୍ଯ୍ୟ ଆଉ ରକ୍ତାମ୍ବରା, ଏ ସବୁ ଠିକଣା ତା ଅଛି ଏଇ ବ୍ରାହ୍ମଣ ସାଧନ, ଏ ବ୍ରାହ୍ମଣ ସଙ୍ଗୀତ କରୁଛନ୍ତି ଶ୍ରେଣୀ, ଏ ପ୍ରକୃତ କଥା। ଆଉ ସେଥିପାଇଁ ଯଦିଓ ନାରଦ ମୁନି ବ୍ରାହ୍ମଣମାନଙ୍କର ମୁଖରେ ଭୋଜନ ଦେବା ପାଇଁ କୁହାଯାଇଛି, ଆଉ ବ୍ରାହ୍ମଣମାନଙ୍କ ମୁଖରେ ଭୋଜନ ପ୍ରଥମେ ଦେବ ଭଗବାନଙ୍କ ପ୍ରତି ନିତ୍ୟ, ତାପରେ କ୍ରମେ କ୍ରମେ ଅନ୍ୟମାନଙ୍କୁ ଭୋଜନ ଦେବୁ, ପ୍ରସାଦ ଦେବୁ, ସେ ସନ୍ତୁଷ୍ଟ ହେବେ, ଭଗବାନ ସମସ୍ତଙ୍କୁ ରଖନ୍ତି, ତାହେଲେ ସେଇ ବ୍ରାହ୍ମଣଙ୍କୁ ଚିହ୍ନିବା ଦରକାର। ସେ ବ୍ରାହ୍ମଣ କିଏ? ଆଉ କଳିଯୁଗରେ ପ୍ରକାର ବ୍ରାହ୍ମଣ ନାହିଁ, ସେଥିପାଇଁ ପ୍ରକୃତ ପକ୍ଷେ ବୈଷ୍ଣବ ହିଁ ବ୍ରାହ୍ମଣ, ଯେ ବୈଷ୍ଣବ ହେବ ଶୁଦ୍ଧ ବୈଷ୍ଣବ ଯାହା ଆମର କୁହାହେଉଛି, ପୁଣି ବୈଷ୍ଣବ ସମ୍ପ୍ରଦାୟ ଭିତରେ 13ଟି ଅପସମ୍ପ୍ରଦାୟ ବୈଷ୍ଣବ ସୃଷ୍ଟି ହୋଇଯାଇଛି ମଧ୍ୟ ଏହି କଳିର ପ୍ରବେଶ ଯୋଗୁଁ, ମହାପ୍ରଭୁଙ୍କର ପରେ ପରେ ତାଙ୍କର ପ୍ରଗଟ ପରେ ପରେ, ସେଥିପାଇଁ ଇଏ ଆହୁରି ସାବଧାନୀ କଥା ଅଛି ଆମର, ସେଥିପାଇଁ ଶୁଦ୍ଧ ବୈଷ୍ଣବ। ଆଉ ନିଚ କୂଳରେ ଚନ୍ଦା କୂଳରେ ଯାହା ଦେଲେ ଶୁଦ୍ଧା, ଯଦି ଶୁଦ୍ଧ ବୈଷ୍ଣବ ସେ ବୈଷ୍ଣବଙ୍କର ଯେମିତି ହେବ ଦାସ ଠାକୁରଙ୍କୁ ତାଙ୍କୁ ଦାନ କର, ତୁମେ ଭୋଜନ କଲେ ହଏ କେଉଁଠି ବ୍ରାହ୍ମଣ ଭୋଜନ, ତେଣୁ ତାଙ୍କୁ ଏକ ମାତ୍ର।